आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଭାରତୀୟ ସେନାର ଅପରେସନ୍ ସିନ୍ଦୁର ପ୍ରତି ଐକ୍ୟଭାବ ପ୍ରଦର୍ଶନ କଲା ବିଶ୍ୱ ସମୁଦାୟ। ଅପରେସନ୍ ସିନ୍ଦୁରରେ ଇତିହାସ ରଚିଲା ଭାରତୀୟ ସଶସ୍ତ ବାହିନୀ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର 244 ସ୍ଥାନରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜିତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ ପାଇଁ ନିବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ। ଏବଂ ଆଇପିଏଲ୍ କ୍ରିକେଟରେ ଇଡେନ୍ ଗାର୍ଡେନରେ ଟସ୍ ଜିତି ବ୍ୟାଟିଂ କରୁଛି କୋଲକାତା ନାଇଟ୍ ରାଇଡର୍ସ। ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀରର 9 ଆତଙ୍କବାଦୀ ଆଡ୍ଡା ଉପରେ ଅପରେସନ୍ ସିନ୍ଦୁର ଅଧୀନରେ ଆକ୍ରମଣ କରିବା ପରେ ବିଶ୍ୱ ସମୁଦାୟ ଭାରତ ପ୍ରତି ଐକ୍ୟଭାବ ପ୍ରଦର୍ଶନ କରିଛି। ଇସ୍ରାଏଲ ଆତଙ୍କବାଦରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଭାରତର ଅଧିକାରକୁ ସମର୍ଥନ କରିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ୍ ଆଜାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି, ଇସ୍ରାଏଲ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି ଏବଂ ନିରୀହ ଲୋକଙ୍କ ବିରୋଧରେ ସୃଷ୍ଟି କରୁଥିବା ଜଘନ୍ୟ କାର୍ଯ୍ୟକଳାପ ଯୋଗୁଁ ଆତଙ୍କବାଦୀଙ୍କୁ ଲୁଚି ରହିବାର କୌଣସି ସ୍ଥାନ ନାହିଁ। ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି, ରୁଷ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି ଏବଂ ଏହାର ପ୍ରଭାବଶାଳୀ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି। ଜାପାନ ବୈଦେଶିକ ମନ୍ତ୍ରୀ ଇଟୁଆ ଟାକେସି ଆତଙ୍କବାଦ ବିରୁଦ୍ଧରେ ଜାପାନର ଦୃଢ଼ ଆଭିମୁଖ୍ୟକୁ ଦୋହରାଇବା ସହ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମରେ ବିବୃତ୍ତି ଜାରି କରି ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ସହ ଜର୍ମାନୀ ଯୋଗାଯୋଗରେ ରହିଛି ଏବଂ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ କାସିମ ଅଲ୍ ଥାନି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ଏବଂ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ଘଟଣାର ସମାଧାନ କରିବାକୁ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଶୀଘ୍ର ଶେଷ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍ ଉଭୟ ଦେଶକୁ ସଂଯମତା ପ୍ରଦର୍ଶନ ସହ କୂଟନୈତିକ ଆଲୋଚନା ଜରିଆରେ ସମାଧାନର ଉପାୟ ଖୋଜିବା ଲାଗି ପରାମର୍ଶ ଦେଇଛି। ବ୍ରିଟେନ୍ର ବୈଦେଶିକ ସଚିବ ଡେଭିଡ୍ ଲାମି କହିଛନ୍ତି, ପହଲଗାମରେ ହୋଇଥିବା ଆକ୍ରମଣକୁ ବ୍ରିଟେନ୍ ଦୃଢ଼ ଭାବେ ନିନ୍ଦା କରିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛି। ଅପରେସନ୍ ସିନ୍ଦୁରରେ ଭାରତୀୟ ସଶସ୍ତ ବାହିନୀ ନିଜର ବୀରତ୍ୱ ଓ ସାହସ ପ୍ରଦର୍ଶନ କରି ଇତିହାସ ରଚିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ସଶସ୍ତ ବାହିନୀ ଅଭିଯାନ ସମୟରେ ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରି ନିର୍ଦ୍ଧାରିତ ରଣନୀତି ଅନୁଯାୟୀ ଲକ୍ଷ୍ୟ ହାସଲ କରିଥିଲା। ନୂଆଦିଲ୍ଲୀରେ 6 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳରେ 50 ସୀମା ସଡ଼କ ସଂଗଠନ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ଏହି ଅପରେସନ୍ ସମୟରେ କୌଣସି ସାଧାରଣ ନାଗରିକଙ୍କୁ କ୍ଷତି ନ ପହଞ୍ଚାଇବା ସୁନିଶ୍ଚିତ କରି ସଶସ୍ତ ବାହିନୀ ନିଜର ସମ୍ବେଦନଶୀଳତା ପ୍ରଦର୍ଶନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
हमारे प्रधानमंत्री जी के मार्गदर्शन में हमारे भारत की सेना ने हम सभी भारतवासियों का मस्तक ऊंचा किया है। तो हम कह सकते हैं एक तरीके की सटीकता, सतर्कता और मानवीयता यह हमारी भारत की सेना के जवानों ने दिखाई, जिसके लिए मैं हमारे सेना के जवानों और अधिकारियों को पूरे देश की ओर से मैं साधुवाद देता हूं और सेना को संपूर्ण संबल प्रदान करने के लिए अपने प्रधानमंत्री माननीय नरेंद्र मोदी जी को भी मैं साधुवाद देता हूं। हमने केवल उन्हीं को मारा जिन्होंने हमारे मासूमों को मारा। प्रधानमंत्री श्री नरेंद्र मोदी के नेतृत्व में हमारी सेनाओं ने ऑपरेशन सिंदूर लॉन्च करके पहले की तरह ही इस बार भी आतंकियों को ट्रेनिंग देने वाले कैंप्स को तबाह करके करारा जवाब दिया है। भारत ने अपनी सरजमी पर हुए हमले का जवाब देने के लिए अपने राइट टू रेस्पॉन्ड।
ଆମ ସମ୍ବାଦଦାତାଙ୍କ ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆଜି ରାଜ୍ୟ ଜମ୍ମୁ କାଶ୍ମୀର, ଲଦାଖ, ସିକ୍କିମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ 1,879 କୋଟି ବ୍ୟୟ ଅଟକଳରେ 50 ସଡ଼କ ପ୍ରକଳ୍ପର ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଅପରେସନ୍ ସିନ୍ଦୁର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ଅପରେସନ୍ ସିନ୍ଦୁର ଅଭିଯାନ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦେଶର ମୁଖ୍ୟମନ୍ତ୍ରୀ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକ୍କିମ୍ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଲଦାଖ ଏବଂ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ଆଜି ଦେଶର 244 ନିର୍ଦ୍ଦିଷ୍ଟ ବେସାମରିକ ପ୍ରତିରକ୍ଷା ଜିଲ୍ଲାରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରାଯାଇଛି। ଓଡ଼ିଶାର 12 ସ୍ଥାନରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର, ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରଠାରେ ବେସାମରିକ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 4:00 ମକ୍ଡ୍ରିଲ୍ ପାଇଁ ସାଇରନ୍ ବାଜିଥିଲା। ବିଶେଷକରି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ ଗ୍ରହଣ କରାଯିବାକୁ ଥିବା ପ୍ରତିଷେଧମୂଳକ ବ୍ୟବସ୍ଥା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବା ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ହାଇଦ୍ରାବାଦର 4 ସ୍ଥାନରେ ଆଜି ବେସାମରିକ ପ୍ରତିରକ୍ଷା ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଦେଶର ପ୍ରସ୍ତୁତିକୁ ପରୀକ୍ଷଣ ଏବଂ ସୁଦୃଢ଼ କରିବା ପାଇଁ ଦେଶବ୍ୟାପୀ ଚାଲିଥିବା ଏହି ଅଭ୍ୟାସର ଅଂଶସ୍ୱରୂପ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ଆଜି ଅପରାହ୍ନ 4:00 ଏଥିରେ ଭାଗ ନେଇଥିଲେ। ହାଇଦ୍ରାବାଦର ସମଗ୍ର ସହରରେ ଏୟାର ରେଡ୍ ସାଇରନ୍ 2 ପର୍ଯ୍ୟନ୍ତ ବାଜିଥିଲା। ଏହି ସମୟରେ ଲୋକମାନଙ୍କୁ ନିକଟସ୍ଥ କୋଠାଗୁଡ଼ିକରେ ଆଶ୍ରୟ ନେବାକୁ ପୁଲିସ୍ ନିବେଦନ କରିଥିଲା। ଛତିଶଗଡ଼ରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 22 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର ଜିଲ୍ଲାର କୋରଘୋଟା ପାହାଡ଼ରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ସିଆର୍ପିଏଫ୍, ଜିଲ୍ଲା ରିଜର୍ଭ ବାହିନୀ, ସ୍ୱତନ୍ତ୍ର ଟାସ୍କଫୋର୍ସ ଏବଂ ପୁଲିସ୍ ସମେତ ବିଭିନ୍ନ ବାହିନୀର ସୁରକ୍ଷା କର୍ମଚାରୀ ସାମିଲ ଥିଲେ। ଏପର୍ଯ୍ୟନ୍ତ 22 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି। ପହଲଗାମଠାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧୀୟ ତଥ୍ୟ, ଫଟୋ କିମ୍ବା ଭିଡ଼ିଓ ସେୟାର କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି। ଏଥିପାଇଁ ଏନ୍ଆଇଏ ପକ୍ଷରୁ ମୋବାଇଲ୍ ନମ୍ବର 9654958816 କିମ୍ବା ଲ୍ୟାଣ୍ଡଲାଇନ୍ ନମ୍ବର 01124368800ରେ କଲ୍ କରି ଏ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି। ଆକ୍ରମଣର ବିଭିନ୍ନ ଦିଗ ଦର୍ଶାଉଥିବା ବହୁ ସଂଖ୍ୟକ ଫଟୋ ଏବଂ ଭିଡ଼ିଓକୁ ଏନ୍ଆଇଏ ଯାଞ୍ଚ କରୁଛି। ମାନବିକତା ବିରୋଧୀ ଏଭଳି ଭୟଙ୍କର ଅପରାଧ ତଦନ୍ତରେ ଯେପରି କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ହାତଛଡ଼ା ନ ହୁଏ ଏନ୍ଆଇଏ ପକ୍ଷରୁ ଏହି ପ୍ରୟାସକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଜାତୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତିକରଣ ଯୋଜନା ଏବଂ ଦକ୍ଷତା ବୃଦ୍ଧି ପାଇଁ 5 ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଯୋଜନା ପାଇଁ 60,000 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଦେଶର 1,000 ସରକାରୀ ଆଇଟିଆଇର ବିକାଶ କରାଯିବ। ଏହି ଯୋଜନାରେ ଭୁବନେଶ୍ୱର ସମେତ 5 ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷାର ଉନ୍ନତି ତଥା ଭିତ୍ତିଭୂମିର ବିକାଶ ନେଇ ପଦକ୍ଷେପ ନିଆଯିବ। ଏଥିସହ 50,000 ପ୍ରଶିକ୍ଷକଙ୍କୁ ପ୍ରାକ୍ ସେବା ଓ ଚାକିରିକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯିବ। କ୍ୟାବିନେଟ୍ରେ ଦେଶର 5 ଆଇଆଇଟିର ଶୈକ୍ଷିକ ଓ ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ମଧ୍ୟ 11,888,79,00,000 ଟଙ୍କା ମଞ୍ଜୁର ହୋଇଛି। ପଞ୍ଜାବର ପାଟିଆଲାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ସ୍କୁଲ ଛାତ୍ରଙ୍କର ପ୍ରାଣହାନି ଘଟିଛି। ପାଟିଆଲା ଏସ୍ପି ପଲବିନ୍ଦର ସିଂ ଚିମାଙ୍କ ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ଏକ ଘରୋଇ ବସ୍ରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ 5 ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଛି। ଜମ୍ମୁ କାଶ୍ମୀରର ପୁଞ୍ଚ ଏବଂ ତଙ୍ଗଧାର ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକ ଉପରେ ଗତକାଲି ରାତିରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ହୋଇଥିଲେ 15 ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ 43 ଆହତ ହୋଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ମୁକାବିଲା ଜାରି ରହିଛି। କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଭାରତୀୟ ସେନାର ଅପରେସନ୍ ସିନ୍ଦୁର ପ୍ରତି ଐକ୍ୟଭାବ ପ୍ରଦର୍ଶନ କଲା ବିଶ୍ୱ ସମୁଦାୟ। ଅପରେସନ୍ ସିନ୍ଦୁରରେ ଇତିହାସ ରଚିଲା ଭାରତୀୟ ସଶସ୍ତ ବାହିନୀ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର 244 ସ୍ଥାନରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜିତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ ପାଇଁ ନିବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏବଂ ଆଇପିଏଲ୍ କ୍ରିକେଟ୍ରେ ଇଡେନ୍ ଗାର୍ଡେନ୍ରେ ଟସ୍ ଜିତି ବ୍ୟାଟିଂ କରୁଛି କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।